ପ୍ରଥମ ବଂଶାବଳୀ ଅଧ୍ୟାୟ ଆଠ। ବିନ୍ୟାମିନ୍ ଆପଣା ଜ୍ୟେଷ୍ଠ ବେଲା, ଦ୍ୱିତୀୟ ଅସ୍ବେଲ ଓ ତୃତୀୟ ଅହର୍ହ, ଚତୁର୍ଥ ନୋହା, ପଞ୍ଚମ ଗଫାକୁ ଜାତ କଲା। ଆଉ ବେଲାର ଏହି ପୁତ୍ରମାନେ ଥିଲେ ଅଦର ଓ ଗେଗ ଓ ଅବିହୁଦ ଓ ଅବିଷୟ ଓ ନାମାନ ଓ ଆହହ ଓ ଗେଗ ଓ ସଫୁଫନ ଓ ହୁରମ। ଏହୁଦ୍ର ପୁତ୍ରଗଣ ଏହି। ଏମାନେ ଗେବା ନିବାସୀମାନଙ୍କ ପିତୃବଂଶ ପ୍ରଧାନ ଥିଲେ। ଏମାନେ ବନ୍ଦୀ ହୋଇ ମାନହତକୁ ନିଆଯାଇଥିଲେ। ଆଉ ସେ ନାମାନ, ଅହିହ ଓ ଗେଗକୁ ବନ୍ଦୀ କରି ନେଇଗଲା ଓ ସେ ଉସ୍ ଓ ଅହିହୁଦକୁ ଜାତ କଲା। ପୁଣି ସେ ସେମାନଙ୍କୁ ବିଦାୟ କଲା ଉତ୍ତାରେ ସହରଇମ୍ ମୟାବ ପଦାରେ ସନ୍ତାନମାନଙ୍କୁ ଜାତ କଲା। ହୁସିମ୍ ଓ ବାରା ତାହାର ଭାର୍ଯ୍ୟା ଥିଲେ। ପୁଣି ସେ ଆପଣା ଭାର୍ଯ୍ୟା ହୋଦସ୍ର ଗର୍ଭରେ ଜୋବବ ଓ ସିବିୟ ଓ ମେସା ଓ ମଲକମ ଓ ଜିଉସ୍ ଓ ସଖିୟ ଓ ମିର୍ମକୁ ଜାତ କଲା। ଏମାନେ ତାହାର ପୁତ୍ର ଓ ପିତୃବଂଶ ପ୍ରଧାନ ଥିଲେ। ଆଉ ସେ ହୁସିମ୍ ଗର୍ଭରେ ଆବିଟୁବ ଓ ଇଲପାଲକୁ ଜାତ କଲା। ଆଉ ଇଲପାଲର ପୁତ୍ର ଏବର ଓ ମିସିୟମ। ପୁଣି ସମସ୍ତ ଉପନଗର ସମେତ ଓନର ଓ ଲୋଦର, ପତନକାରୀ ସେମତ ଓ ବରିୟ ଓ ସେମା। ଏମାନେ ଅୟାଲୋନ ନିବାସୀମାନଙ୍କର ପିତୃବଂଶ ପ୍ରଧାନ ଥିଲେ। ଆଉ ଏମାନେ ଗାଥ ନିବାସୀମାନଙ୍କୁ ତଡ଼ି ଦେଇଥିଲେ। ପୁଣି ବରିୟର ପୁତ୍ର ଅହିଓ ଓ ଶାସକ ଓ ଜିରେମୋତ ଓ ସବଦିୟ ଓ ଅରାଦ ଓ ଏଦର ଓ ମିଖାଏଲ ଓ ଜିସ୍ପା ଓ ଜୋହ। ଆଉ ଇଲପାଲର ପୁତ୍ର ସବଦିୟ ଓ ମସୁଲମ ଓ ହିସ୍କି ଓ ହେବର ଓ ଜିସ୍ମରୟ ଓ ଜିସ୍ଲିୟ ଓ ଜୋବବ। ଆଉ ସିମିର ପୁତ୍ର ଜାକିମ ଓ ସିଖ୍ରି ଓ ଶବ୍ଦି ଓ ଇଲିଅନୟ ଓ ସିଲଥୟ ଓ ଇଲିଏଲ ଓ ଅଦାୟା ଓ ବରାୟା ଓ ସିମ୍ରତ। ଆଉ ଶାସକର ପୁତ୍ର ଜିସ୍ପନ ଓ ଏବର ଓ ଇଲିଏଲ ଓ ଅବଦନ ଓ ସିଖ୍ରି ଓ ହାନନ ଓ ହନାନିୟ ଓ ଏଲମ ଓ ଅନ୍ତୋଥିୟ ଓ ଜିଫଦିୟ ଓ ପନୁଏଲ। ଆଉ ଜିରୋହମର ସନ୍ତାନ ସମସରୟ ଓ ସହରିୟ ଓ ଅଥଲିୟ ଓ ଜାରିସିୟ ଓ ଏଲିୟ ଓ ସିଖ୍ରି। ଏମାନେ ପ୍ରଧାନ ଲୋକ। ଆପଣା ଆପଣାର ସମୁଦାୟ ବଂଶାବଳୀରେ ପିତୃବଂଶ ପ୍ରଧାନ ଥିଲେ। ଏମାନେ ଜିରୁସାଲମରେ ବାସ କଲେ। ଆଉ ଗିବିଅନର ପିତା ଜିଏଲ ଗିବିଅନରେ ବାସ କଲା। ତାହାର ଭାର୍ଯ୍ୟାର ନାମ ମାଖା। ତାହାର ପ୍ରଥମ ଜାତ ପୁତ୍ର ଅବଦୋନ, ତହୁ ସୁର ଓ କିସ୍ ଓ ବାଲ ଓ ନାଦବ ଓ ଗଦର ଓ ଅହିଓ ଓ ସଖର। ପୁଣି ମିକ୍ଲତ ସିମିଙ୍କୁ ଜାତ କଲା। ଏମାନେ ମଧ୍ୟ ଆପଣା ଭ୍ରାତୃଗଣ ସମ୍ମୁଖରେ ଜିରୁସାଲମରେ ଆପଣା ଭ୍ରାତୃଗଣ ସହିତ ବାସ କଲେ। ନେର କିସ୍କୁ ଜାତ କଲା। କିସ୍ ସାଉଲଙ୍କୁ ଜାତ କଲା ଓ ସାଉଲ ଜୋନାଥନ ଓ ମଲ୍କିଶୟ ଓ ଅବିନାଦବ ଓ ଇସବାଲକୁ ଜାତ କଲେ। ପୁଣି ମରିବାଲ ଜୋନାଥନର ପୁତ୍ର ଥିଲା ଓ ମରିବାଲ ମିଖାକୁ ଜାତ କଲା। ମିଖାର ପୁତ୍ର ପିଥୋନ ଓ ମେଲକ ଓ ତରେୟ ଓ ଆହସ। ଆଉ ଆହସ ଜିହଆଦିକୁ ଜାତ କଲା। ପୁଣି ଜିହଆଦା ଆଲମେତ ଓ ଅସ୍ମାବତ ଓ ସିମ୍ରିକୁ ଜାତ କଲା ଓ ସିମ୍ରି ମୋତ୍ସାକୁ ଜାତ କଲା। ମୋତ୍ସା ବିନିଆକୁ ଜାତ କଲା। ତାହାର ପୁତ୍ର ଗଫା, ତାହାର ପୁତ୍ର ଇଲିଆସା, ତାହାର ପୁତ୍ର ଆତସେଲ। ପୁଣି ଆତସେଲର ଛଅ ପୁତ୍ର ଥିଲେ। ସେମାନଙ୍କ ନାମ ଏହି ଅସ୍ରିକାମ, ବୋଖରୁ ଓ ଇସ୍ମାଏଲ ଓ ସିଓରିୟ ଓ ଓବୋଦିୟ ଓ ହାନନ। ଏ ସମସ୍ତେ ଆତସେଲର ପୁତ୍ର। ଆଉ ତାହାର ଭ୍ରାତା ଏସକ୍ର ପୁତ୍ରଗଣ। ତାହାର ଜ୍ୟେଷ୍ଠ ଉଲମ, ଦ୍ୱିତୀୟ ଜିଉସ୍ ଓ ତୃତୀୟ ଏଲିଫେଲଟ। ଉଲମର ପୁତ୍ରମାନେ ମହାବିକ୍ରମଶାଳୀ ଧନୁର୍ଦ୍ଧର ଥିଲେ ଓ ସେମାନଙ୍କର ଅନେକ ପୁତ୍ର ଓ ପୌତ୍ର 150 ଜଣ ଥିଲେ। ଏ ସମସ୍ତେ ବିନ୍ୟାମିନର ସନ୍ତାନ।